ଈଶ୍ୱର ଅନେକ ନିୟମ ଦେଇଥିଲେ। ସେ ନିୟମ ମଧ୍ୟରୁ କେତେଗୁଡ଼ିଏ ନିୟମ ଏଠାରେ ଦିଆଯାଇଛି। ଈଶ୍ୱର କହିଲେ, ତୁମେ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ କି ତୁମେ ତାହାକୁ ପ୍ରଣାମ କରିବ ନାହିଁ। ମୁଁ ହେଉଛି ଏକମାତ୍ର ସତ୍ୟ ଈଶ୍ୱର। ତୁମେ ମୋର ବାଧ୍ୟ ହେବ। ମୁଁ ଯାହା କହୁଛି କେବଳ ତାହା କରିବ। ସପ୍ତାହରେ ସାତ ଦିନ ମଧ୍ୟରୁ ଗୋଟିଏ ଦିନରେ ତୁମେ କୌଣସି କାର୍ଯ୍ୟ କରିବ ନାହିଁ। ଏହା ହେଉଛି ମୋର ଦିନ। ଏହି ଦିନରେ ତୁମେ ମୋର ଉପାସନା କରିବ। ପିଲାମାନେ, ତୁମାନେ ପିତାମାତାଙ୍କୁ ସମାଦର କରିବ। ତୁମାନେ ହତ୍ୟା କରିବ ନାହିଁ, ବ୍ୟଭିଚାର କରିବ ନାହିଁ, ଚୋରି କରିବ ନାହିଁ କି ଅନ୍ୟର ଜିନିଷକୁ ଲୋଭ କରିବ ନାହିଁ। ଏହି ପ୍ରକାରେ ପ୍ରତ୍ୟେକଙ୍କ ପାଇଁ ଈଶ୍ୱର ଅନେକ ଗୁଡ଼ିଏ ନିୟମ ଦେଇଛନ୍ତି।